ହାଏ ଭିୟର୍ସ, ହେଲ୍ଥ ପାର୍କର ଆଉ ଏକ ଫ୍ରେଶ୍ ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ଅଦାର ଔଷଧୀୟ ଗୁଣ ସମ୍ବନ୍ଧରେ। ଅଦାକୁ ମୂଷା ମାଟିରେ 8 ଦିନ ପୋତି ରଖିଲା ପରେ ବାହାର କରି ଅଦା ରସକୁ ମାଲିସ୍ କଲେ ବହୁଦିନରୁ ରହିଯାଇଥିବା ଜଖମ, ଦରଜ ଏବଂ ସ୍ତ୍ରୀମାନଙ୍କର ପ୍ରସବକାଳୀନ ଶୂଳ, ଜଙ୍ଘ, ଗୋଡ଼, ଅଣ୍ଟା ପ୍ରଭୃତିରେ ଅଟକି ଯାଇଥିବା ବ୍ୟଥା ଭଲ ହୋଇଯାଏ। ଅଦା ରସୁଣ ଏ ଦୁଇ ଦ୍ରବ୍ୟକୁ ଏକତ୍ର ଛେଚି ଚିପୁଡ଼ି ତହିଁରୁ ରସ ବାହାର କରି ନାକରେ ପକାଇଲେ ଅପସ୍ମାର ରୋଗ ବିନଷ୍ଟ ହୁଏ। ଅଦା ରସରେ କୁଳି କରିଲେ ଦନ୍ତମୂଳକ, ଜିଭାରେ ଘର୍ଷଣ କଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। ଭୋଜନ ପୂର୍ବରେ ଅଦା ଲୁଣ ଏକତ୍ର କରି ଖାଇଲେ ଖାଦ୍ୟଦ୍ରବ୍ୟ ଜୀର୍ଣ୍ଣ ହୋଇଥାଏ। ଅଦା ରସ ସଙ୍ଗରେ ମହୁ ମିଶାଇ ସେବନ କରାଇଲେ ପିଲାମାନଙ୍କର କାଶ, ଶ୍ୱାସ, କଫ, ଶ୍ଳେଷା, ସର୍ଦ୍ଦିଜ୍ୱର, ମୁଣ୍ଡବ୍ୟଥା ଓ ଅରୁଚି ଆଦି ଦୂର ହୋଇଯାଏ। ଦନ୍ତମୂଳରେ ଅଦା ରସ ବାଟି ଲଗାଇଲେ ଦାନ୍ତ ପୋକ କାଟିବା ଭଲ ହୋଇଯାଏ। ପ୍ରତ୍ୟହ ଅଦା ରସରେ ପୁରୁଣା ଗୁଡ଼ ମିଶାଇ ସେବନ କଲେ ଶୋଥ, ଗୁଳ୍ମ, ଅନାହ ଓ ଶୂଳ ଆଦି ରୋଗ ଭଲ ହୋଇଯାଏ। ଏଥିରେ ମଧ୍ୟ ଅଗ୍ନିମାନ୍ଦ୍ୟ, ଶୀତପିତ୍ତ ଓ ଅରୁଚି ଦୂର ହୋଇଥାଏ। ବୃଦ୍ଧି ରୋଗରେ ଅଦା ରସ ଓ ମହୁ ଏକତ୍ର ସେବନ କଲେ ଉପକାର ମିଳେ। ଅଦା ରସରେ ଭଲ ଡାଲଚିନି ଘୋରି ମୁଣ୍ଡରେ ଲଗାଇଲେ ମୁଣ୍ଡବ୍ୟଥା ନିବାରିତ ହୋଇଥାଏ। ଅଦାକୁ କାଟି ଚିନିରେ ପାକ କରି ଖାଇଲେ ଅଗ୍ନିମାନ୍ଦ୍ୟ, ଅରୁଚି ଦୂର ହୋଇ ଖାଦ୍ୟଦ୍ରବ୍ୟରେ ସ୍ପୃହା ଜନ୍ମେ। ଏଥିରେ ତୁଣ୍ଡ ଦୁର୍ଗନ୍ଧ ଭାଙ୍ଗେ, ଅଗ୍ନି ବୃଦ୍ଧି ହୁଏ ଓ ଖାଦ୍ୟଦ୍ରବ୍ୟ ସହଜରେ ପରିପାକ ହୁଏ। କାଶ ମଧ୍ୟ ନିବାରିତ ହୁଏ। ଅଦା ରସ ସଙ୍ଗରେ ପିପଳି ଚୂର୍ଣ୍ଣ ଓ ମହୁ ମିଶାଇ ସେବନ କରାଇଲେ ପିଲାମାନଙ୍କ ଦେହରେ ସର୍ଦ୍ଦି ଓ କଫ, ସଂଯୁକ୍ତ ଜ୍ୱର, କାଶ, ମୁଣ୍ଡବ୍ୟଥା ପ୍ରଭୃତି ନିବାରିତ ହୋଇଥାଏ। ଲୁଣ ସଙ୍ଗରେ ଅଦାକୁ ଚୋବାଇ କରି ଖାଇଲେ ବାୟୁଶୂଳ ଆଦି ପେଟର ବିକୃତି ବିନାଶ ପାଏ ଓ ଦସ୍ତା ସଫା ହୁଏ। ଅଦା ରସରେ କେବଳ ପିପଳି ଚୂର୍ଣ୍ଣ ମିଶାଇ 1 ମାସ ପର୍ଯ୍ୟନ୍ତ ପ୍ରତ୍ୟହ ସେବନ କରିଲେ କାଶ, ଶ୍ୱାସ, ଶ୍ଳେଷା, ମୁଣ୍ଡବ୍ୟଥା, ବାୟୁଶୂଳ, କୁର୍ମି, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ ଓ କୋଷବୃଦ୍ଧି ଏବଂ ଅର୍ଶବୃଦ୍ଧି ନିବାରିତ ହୁଏ। ଅଦା, ଶ୍ୱେତ ଦୁବ ଓ ଅରୁଆ ଚାଉଳ ଏ 3 ଦ୍ରବ୍ୟକୁ ଏକତ୍ର ବାଟି ଲେପ ଦେଲେ ଜଖମ ହୋଇଥିବା, ପବନ ଅଟକିବା ଏବଂ ରକା ପଶିବା ଭଲ ହୁଏ। ପେଟ ଉପରେ ଲେପିଲେ ଅଜୀର୍ଣ୍ଣ, ଅତିସାର, ଗୁଳ୍ମ, ବିହା ଆଦି ନିବାରିତ ହୁଏ। ଅଦାକୁ ସୈନ୍ଧବ୍ୟ ଲୁଣ ସହିତ ବାଟି ସେବନ କଲେ ଅଗ୍ନିବୃଦ୍ଧି ଓ ଖାଦ୍ୟଦ୍ରବ୍ୟ ଜୀର୍ଣ୍ଣ ହୁଏ। ଅଜୀର୍ଣ୍ଣ ଦେଖାଯାଉଥିଲେ ଏହି ଉପାୟ ଦ୍ୱାରା ରୋଗ ଭଲ କରାଯାଇପାରେ। ଅଦା, ତେନ୍ତୁଳି, ଲୁଣ ଓ ଜିରା ଏକତ୍ର ଚଟଣି କରି ସେବନ କରିଲେ ଅରୁଚି ଯାଇ ସବୁ ପ୍ରକାର ଖାଦ୍ୟରେ ରୁଚି ଜନ୍ମେ। ଅଦାରସ ସହିତ ସାମାନ୍ୟ ଯବକ୍ଷାର ମିଶାଇ ସେବନ କଲେ ଗୁଳ୍ମ, ପ୍ଳିହା, ଯକୃତ ବୃଦ୍ଧି, ମୂତ୍ରରୋଧ, ପେଟ ଫମ୍ପା, ବାୟୁଶୂଳ, ଆମ୍ବିଳା ହାକୁଟି ପ୍ରଭୃତି ନିବାରିତ ହୁଏ। ଅଦାରସ ସହିତ ମହୁ ଓ ଲବଙ୍ଗ ମିଶାଇ ସେବନ କଲେ ମୁଣ୍ଡବ୍ୟଥା, ଦେହ ଦରଜ ହେବା ଓ ଜ୍ୱରର ଆରମ୍ଭ ହେଲା ପରି ଜଣାପଡ଼ିବା ଏସବୁ ଭଲ ହୋଇଯାଏ। ଅଦାକୁ ଜଳରେ ସିଝାଇ ଛାଣି ସେଥିରେ ଅଳ୍ପ ଲୁଣ ଓ ଶୁଣ୍ଠି ମିଶାଇ ପ୍ରତ୍ୟହ 3 ଥର ଲେଖାଏଁ ସେବନ କଲେ ଅଣ୍ଟାଧରା ଭଲ ହୋଇଯାଏ। ଅଦା ଓ ତେଜପତ୍ର ଏ ଦୁହିଁଙ୍କୁ ଏକତ୍ର ଜଳରେ ସିଝାଇ ଛାଣି ସେଥିରେ କିଞ୍ଚିତ୍ ମହୁ ମିଶାଇ ସେବନ କଲେ ପିଲା, ବଡ଼ ସମସ୍ତଙ୍କର ସମସ୍ତ ପ୍ରକାର କାଶ, ଶ୍ୱାସ ନିବାରିତ ହୋଇଥାଏ।
ତେବେ ଆମ ଚ୍ୟାନେଲର ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ବଟନ୍ଟିକୁ ଦବାନ୍ତୁ।
ହେଲ୍ଥ ପାର୍କ।